ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ପୂର୍ବାହ୍ନ 11ଟାରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ନୂଆଦିଲ୍ଲୀର ନିଗମବୋଧ ଘାଟରେ ସମ୍ପନ୍ନ ହେଲା ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଶେଷକୃତ୍ୟ। ମିଳିତ ସାମରିକ ଅଭ୍ୟାସ ସୂର୍ଯ୍ୟକିରଣରେ ଅଂଶଗ୍ରହଣ କରିବା ଲାଗି 334 ଜଣିଆ ଭାରତୀୟ ସେନାର ନେପାଳ ଗସ୍ତ। ଆଫଗାନିସ୍ତାନ ଏବଂ ପାକିସ୍ତାନ ସୀମାପାର ସଂଘର୍ଷରେ 19 ଜଣ ପାକିସ୍ତାନୀ ସୈନ୍ୟ ଏବଂ 3 ଜଣ ଆଫଗାନ ନାଗରିକଙ୍କର ମୃତ୍ୟୁ ଏବଂ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ଠାରେ ଆଜିଠୁ ଆରମ୍ଭ ହେଉଛି ହକି ଇଣ୍ଡିଆ ଲିଗ୍ 2024-25 ପ୍ରତିଯୋଗିତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11ଟା ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 117ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଶେଷକୃତ୍ୟ ନୂଆଦିଲ୍ଲୀର ନିଗମବୋଧ ଘାଟରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ଅମିତ ଶାହା ଏବଂ ଜଗତ ପ୍ରକାଶ ନଡ୍ଡା ଏବଂ ଲୋକସଭା ବାଚସ୍ପତି ଓମ୍ ବିର୍ଲା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ, ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଏବଂ ଅନ୍ୟ ନେତୃବୃନ୍ଦ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ନୌବାହିନୀ ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରିପାଠୀ, ବାୟୁସେନା ମୁଖ୍ୟ ମାର୍ଶାଲ ଅମରପ୍ରୀତ ସିଂହ, ଭୁଟାନ ରାଜା ଜିଗ୍ମେ ଶେଖର ନାମଗିଲ୍ ୱାଙ୍ଗଚୁକ୍ ଏବଂ ମରିସସ୍ର ବୈଦେଶିକ ମନ୍ତ୍ରୀ ଧନଞ୍ଜୟ ରାମଫୁଲ ଡକ୍ଟର ମନମୋହନ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ତାଙ୍କର ଆମେରିକା ଗସ୍ତ ଅବସରରେ ଭବିଷ୍ୟତର ଟ୍ରମ୍ପ ସରକାରଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ମାଇକେଲ୍ ୱେଲ୍ସଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ବୈଠକ ସମୟରେ ଉଭୟ ପକ୍ଷ ମଧ୍ୟରେ ଦ୍ୱିପାକ୍ଷିକ ଭାଗିଦାରୀ ଏବଂ ସାମ୍ପ୍ରତିକ ବୈଷୟିକ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ଭବିଷ୍ୟତରେ ଶ୍ରୀ ୱେଲେଜ୍ଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ନେଇ କାର୍ଯ୍ୟ କରିବେ ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି। ଦିଲ୍ଲୀରେ ପ୍ରସ୍ତାବିତ ମହିଳା ସମ୍ମାନ ଯୋଜନା ପାଇଁ ବେସରକାରୀ ଲୋକଙ୍କ ଦ୍ୱାରା ଦିଲ୍ଲୀ ବାସିନ୍ଦାଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ ଅଭିଯୋଗର ତଦନ୍ତ କରିବାକୁ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ନିର୍ଦ୍ଦେଶ ଦେଇଛନ୍ତି। ନାଗରିକଙ୍କ ଗୋପନୀୟତା ଉଲ୍ଲଂଘନ କରୁଥିବା ଅଭିଯୋଗରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉପରାଜ୍ୟପାଳ କହିଛନ୍ତି। ପୁଲିସ୍ କମିଶନର ଏ ନେଇ କ୍ଷେତ୍ର ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରିପାରିବେ ବୋଲି ଉପରାଜ୍ୟପାଳ କହିଛନ୍ତି। ସରକାରୀ ଯୋଜନାରେ ନାମ ପଞ୍ଜୀକରଣ କରିବା ପାଇଁ ଶିବିର ଆୟୋଜନ ମାଧ୍ୟମରେ ବେସରକାରୀ ବ୍ୟକ୍ତିବିଶେଷ ଦିଲ୍ଲୀ ବାସିନ୍ଦାଙ୍କର ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରୁଥିବା ନେଇ ଅଭିଯୋଗ ପରିପ୍ରେକ୍ଷୀରେ ଉପରାଜ୍ୟପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି। ବାଟାଲିୟନ୍ ସ୍ତରୀୟ ମିଳିତ ସାମରିକ ଅଭ୍ୟାସ ସୂର୍ଯ୍ୟକିରଣର 18ତମ ସଂସ୍କରଣରେ ଅଂଶଗ୍ରହଣ କରିବା ପାଇଁ ଭାରତୀୟ ସେନାର 334 ଜଣିଆ ଦଳ ଆଜି ନେପାଳ ଗସ୍ତରେ ଯାଇଛନ୍ତି। ଆସନ୍ତା 31 ତାରିଖରୁ ଜାନୁଆରୀ 13 ତାରିଖ ପର୍ଯ୍ୟନ୍ତ ନେପାଳର ସାଲଝାଣ୍ଡିଠାରେ ଏହି ସାମରିକ ଅଭ୍ୟାସ ଅନୁଷ୍ଠିତ ହେବ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ମିଳିତ ଜାତିସଂଘ ଚାର୍ଟର ଅନୁଯାୟୀ ଜଙ୍ଗଲ ଯୁଦ୍ଧ, ପାହାଡ଼ିଆ ଅଞ୍ଚଳରେ ଆତଙ୍କବାଦ ବିରୋଧୀ ଅଭିଯାନ ଏବଂ ମାନବିକ ସହାୟତା ଓ ବିପର୍ଯ୍ୟୟ ପରିସ୍ଥିତିରେ ରିଲିଫ୍ ପ୍ରଦାନ କ୍ଷେତ୍ରରେ ଆନ୍ତଃ କାର୍ଯ୍ୟକ୍ଷମତା ବୃଦ୍ଧି କରିବା ଲକ୍ଷ୍ୟରେ ଏଭଳି ସମରାଭ୍ୟାସର ଆୟୋଜନ କରାଯାଇଛି। ପରିଚାଳନାଗତ ପ୍ରସ୍ତୁତି, ଡାକ୍ତରୀ ପ୍ରଶିକ୍ଷଣ, ପରିବେଶ ସଂରକ୍ଷଣ ଏବଂ ବିମାନ ଚଳାଚଳ ଆଦି ବିଭିନ୍ନ କ୍ଷେତ୍ର ଉପରେ ଏହି ଅଭ୍ୟାସରେ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି। ଭାରତ ଓ ନେପାଳ ମଧ୍ୟରେ ବନ୍ଧୁତା, ବିଶ୍ୱାସ ଏବଂ ସାଧାରଣ ସାଂସ୍କୃତିକ ଦୃଢ଼ ସମ୍ପର୍କର ଏହା ଏକ ପ୍ରତିଫଳନ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ଆସନ୍ତା ସୋମବାର ଦିନ ଏହାର ସ୍ପେସ୍ ଡକିଂ ପରୀକ୍ଷଣ ସ୍ପାଡେକ୍ସ ଅଭିଯାନ ଆରମ୍ଭ କରିବ। ମହାକାଶ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, ଚଳିତ ବର୍ଷ ପାଇଁ ହେବାକୁ ଥିବା ଇସ୍ରୋର ଏହି ଶେଷ ମିଶନ ଇତିହାସ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ମହାକାଶରେ 2 ଉପଗ୍ରହକୁ ଡକ୍ କିମ୍ବା ମିଶ୍ରଣ କରିବାର ବିରଳ ପ୍ରୟାସ କରାଯିବ। ଡକ୍ଟର ସିଂ କହିଛନ୍ତି ସ୍ପାଡେସ୍ ମିଶନ ସ୍ପେସ୍ ଡକିଂ ବ୍ୟବସ୍ଥାକୁ ପ୍ରଚଳନ କରିବାରେ ସକ୍ଷମ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ସ୍ଥାନିତ ହେବ। ସେ କହିଛନ୍ତି ପିଏସ୍ଏଲ୍ଭି ରକେଟ୍ ମାଧ୍ୟମରେ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଭାରତ ଡକିଂ ସିଷ୍ଟମ୍ ଉପଯୋଗରେ ଦୁଇଟି ଉପଗ୍ରହକୁ ଉତ୍କ୍ଷେପଣ କରାଯିବ। ଆଫଗାନିସ୍ତାନ ଏବଂ ପାକିସ୍ତାନ ସୀମାପାର ସଂଘର୍ଷରେ 19 ଜଣ ପାକିସ୍ତାନୀ ସୈନିକଙ୍କର ମୃତ୍ୟୁ ହୋଇଛି। ଆଫଗାନିସ୍ତାନର 3 ଜଣ ନାଗରିକଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପୂର୍ବ ଆଫଗାନିସ୍ତାନର ସୀମାବର୍ତ୍ତୀ ଖୋଷ୍ଟ ଏବଂ ପକ୍ତିକା ଅଞ୍ଚଳରେ ଦୁଇ ଦେଶ ମଧ୍ୟରେ ପ୍ରବଳ ସଂଘର୍ଷ ଜାରି ରହିଛି। ଆଫଗାନିସ୍ତାନ ସେନାର ଆକ୍ରମଣରେ ଅଲସିର ଜିଲ୍ଲାରେ ପାକିସ୍ତାନ ସାମରିକ ପୋଷ୍ଟଗୁଡ଼ିକରେ ନିଆଁ ଲାଗିଯାଇଥିଲା। ଅନ୍ୟପକ୍ଷରେ ଦଣ୍ଡ ଏ ପାଟନାଠାରେ ପାକିସ୍ତାନୀ ସୈନିକଙ୍କ ଗୁଳିରେ 3 ଜଣ ଆଫଗାନ ନାଗରିକଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ଗତ ମଙ୍ଗଳବାର ରାତିରେ ପାକ୍ତିକା ପ୍ରଦେଶରେ ପାକିସ୍ତାନୀ ସେନାର ଆକାଶମାର୍ଗରୁ ଆକ୍ରମଣରେ ଆଫଗାନିସ୍ତାନ ମହିଳା ଏବଂ ଶିଶୁଙ୍କୁ ମିଶାଇ 51 ଜଣଙ୍କର ମୃତ୍ୟୁ ହୋଇଥିଲା। ଆଫଗାନିସ୍ତାନର ତାଲିବାନ ସରକାର ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଅଧିକ ତିକ୍ତ ହୋଇଛି। ପାକିସ୍ତାନ ସରକାର ଆଫଗାନିସ୍ତାନ ବିରୁଦ୍ଧରେ ସୀମାପାର ଆତଙ୍କବାଦ ନେଇ ଅଭିଯୋଗ ଆଣିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି। ପରିବହନ କ୍ଷେତ୍ରରେ କ୍ୟାବ୍ ସେବା ପ୍ରଦାନ କରୁଥିବା ସଂସ୍ଥାଗୁଡ଼ିକ ସମାନ ଯାତ୍ରା ପାଇଁ ଭିନ୍ନ ଭିନ୍ନ ଭଡ଼ା ଆଦାୟ କରୁଥିବା ଅଭିଯୋଗର ତଦନ୍ତ କରିବାକୁ କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଖାଉଟି ବ୍ୟାପାର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏ ସଂକ୍ରାନ୍ତୀୟ ବିସ୍ତୃତ ତଦନ୍ତ ରିପୋର୍ଟ ଯଥାଶୀଘ୍ର ଦାଖଲ କରିବାକୁ କର୍ତ୍ତୃପକ୍ଷଙ୍କୁ କହିଛନ୍ତି। ସମାନ ଯାତ୍ରା ପାଇଁ ଆଣ୍ଡ୍ରଏଡ୍ ଏବଂ ଆପଲ୍ ଫୋନ୍ରେ ଭିନ୍ନ ଭିନ୍ନ ଭଡ଼ା ଆଦାୟ ହେଉଥିବା ନେଇ ଅଭିଯୋଗ ଆଧାରରେ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ଯୋଶୀ ଖାଦ୍ୟ ସାମଗ୍ରୀ ପରିବହନ ଆପ୍, ଅନ୍ଲାଇନ୍ ଟିକେଟ୍ ବୁକିଂ ଆପ୍ ଭଳି କ୍ଷେତ୍ରଗୁଡ଼ିକୁ ମଧ୍ୟ ସମୀକ୍ଷା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଖାଉଟି ଶୋଷଣ ପ୍ରତି ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି। ଇଣ୍ଡିଆ ପୋଷ୍ଟକୁ ଏକ ଲାଭଜନକ ଲଜିଷ୍ଟିକ୍ କମ୍ପାନୀରେ ପରିଣତ କରିବା ଲକ୍ଷ୍ୟ ନେଇ ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗତକାଲି ନୂଆଦିଲ୍ଲୀଠାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଆଲୋଚନା କରିଥିଲେ। ଏ କ୍ଷେତ୍ରରେ ପୁଞ୍ଜିବ୍ୟୟ ବରାଦ ନେଇ ଦୁଇ ନେତାଙ୍କ ମଧ୍ୟରେ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତ ଏକ ନୂତନ ଯୋଜନା ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଛନ୍ତି ଯୋଗାଯୋଗ ବିଭାଗର ସର୍ବାଧିକ ବ୍ୟବସ୍ଥାକୁ ଡିଜିଟାଲ୍ କରିବାକୁ ଲକ୍ଷ୍ୟ ରଖାଯାଇଛି। ସମଗ୍ର ଦେଶରେ ଭିତ୍ତିଭୂମି ବିକାଶ ଏବଂ ଡାକଘର ତଥା କର୍ମଚାରୀଙ୍କ ବାସଗୃହ ନବୀକରଣ ଉପରେ ମଧ୍ୟ ପଦକ୍ଷେପ ନିଆଯିବ। ଆସନ୍ତା 7 ବର୍ଷ ମଧ୍ୟରେ ଇଣ୍ଡିଆ ପୋଷ୍ଟ ଏହାର ଅଧିକାଂଶ ଉତ୍ପାଦର ବଜାର ଅଂଶ ବୃଦ୍ଧି କରିବା, ରାଜସ୍ୱ ବୃଦ୍ଧି ଏବଂ ଶିଳ୍ପ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତାରେ ସାମିଲ ହେବା ପାଇଁ ଲକ୍ଷ୍ୟ ରଖିଛି ବୋଲି ମନ୍ତ୍ରୀ ଶ୍ରୀ ସିନ୍ଧିଆ ସୂଚନା ଦେଇଛନ୍ତି। ଚେନ୍ନାଇର ଆନ୍ନା ବିଶ୍ୱବିଦ୍ୟାଳୟରେ ହୋଇଥିବା ଯୌନ ନିର୍ଯାତନା ଘଟଣା ଅଭିଯୋଗର ତଦନ୍ତ ପାଇଁ ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷା ବିଜୟା ରାହତକର ଏକ ତଥ୍ୟ ନିର୍ଣ୍ଣୟ କମିଟି ଗଠନ କରିଛନ୍ତି। ଏ ସଂକ୍ରାନ୍ତରେ ସୂଚନା ଦେଇ ଅଧ୍ୟକ୍ଷା ରାହତକର କହିଛନ୍ତି ଗଠିତ ହୋଇଥିବା 2 ଜଣିଆ କମିଟି ପରିସ୍ଥିତିର ଅନୁଧ୍ୟାନ କରିବା ସହ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରିବ। ସମ୍ପୃକ୍ତ ଅଧିକାରୀ, କଥିତ ପୀଡ଼ିତା, ତାଙ୍କ ପରିବାର ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହ ଆଲୋଚନା କରି କମିଟି ତଥ୍ୟ ସଂଗ୍ରହ କରିବ। ଏହି ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ସେ ଦିଗରେ ପଦକ୍ଷେପ ନେବା ପାଇଁ କମିଟି ପ୍ରସ୍ତାବ ପ୍ରଦାନ କରିବ ବୋଲି ଅଧ୍ୟକ୍ଷା କହିଛନ୍ତି। 21ତମ ତୃତୀୟ ଆଇଏସିଆନ୍ ଚଳଚ୍ଚିତ୍ର ମହୋତ୍ସବ ଆସନ୍ତା ମାସ 10-16 ତାରିଖ ପର୍ଯ୍ୟନ୍ତ ମୁମ୍ବାଇ ଏବଂ ଥାନେଠାରେ ଅନୁଷ୍ଠିତ ହେବ। ଏଥିପାଇଁ ମନୋନୀତ ହୋଇଥିବା 61ଟି ଚଳଚ୍ଚିତ୍ର ମୁମ୍ବାଇର ଅନ୍ଧେରୀ ଏବଂ ସିଓନ୍ ଓ ଥାନେର ମୁଭିମ୍ୟାକ୍ସ ସିନେମା ଘରେ ପ୍ରଦର୍ଶିତ ହେବ। କ୍ୟାନ୍ସ ଫିଲ୍ମ ଫେଷ୍ଟିଭାଲ୍ରେ ଅନ୍ସର୍ଟେନ୍ ରିଗାର୍ଡ ବର୍ଗରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କାର ହାସଲ କରିଥିବା ଚାଇନିଜ୍ ଚଳଚ୍ଚିତ୍ର ଦ ବ୍ଲାକ୍ ଡଗ୍ ପ୍ରଦର୍ଶନରୁ ଏହି ମହୋତ୍ସବ ଆରମ୍ଭ ହେବ। ଚଳିତ ବର୍ଷ ପ୍ରଖ୍ୟାତ ଚିତ୍ର ନାଟ୍ୟକାର ତଥା ଗୀତିକାର ଜାଭେଦ୍ ଅଖ୍ତରଙ୍କୁ ଏସୀୟ ଚଳଚ୍ଚିତ୍ର ସଂସ୍କୃତି ପୁରସ୍କାର ଏବଂ ସାମ୍ବାଦିକ ରଫିକ୍ ବାଗଦାଦୀଙ୍କୁ ସତ୍ୟଜିତ୍ ରାୟ ସ୍ମାରକୀ ପୁରସ୍କାର ପ୍ରଦାନ କରାଯିବ। ହକି ଇଣ୍ଡିଆ ଲିଗ୍ 2024-25 ଆଜିଠାରୁ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ଠାରେ ଆରମ୍ଭ ହେଉଛି। 2ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟ ଆସନ୍ତା ମାସ 18 ତାରିଖ ପର୍ଯ୍ୟନ୍ତ ଚାଲିବ। ଗୋନାସିକା ଏବଂ ଦିଲ୍ଲୀ ଏସ୍ସି ପାଇପର୍ସ ମଧ୍ୟରେ ଆଜି ଉଦ୍ଘାଟନୀ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ରାତି 8:15ରେ ଖେଳାଯିବ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି 11:45 ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ନୂଆଦିଲ୍ଲୀର ନିଗମବୋଧ ଘାଟରେ ସମ୍ପନ୍ନ ହେଲା ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଶେଷକୃତ୍ୟ। ମିଳିତ ସାମରିକ ଅଭ୍ୟାସ ସୂର୍ଯ୍ୟକିରଣରେ ଅଂଶଗ୍ରହଣ କରିବା ଲାଗି 334 ଜଣିଆ ଭାରତୀୟ ସେନାର ନେପାଳ ଗସ୍ତ ଏବଂ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ଠାରେ ଆଜିଠୁ ଆରମ୍ଭ ହେଉଛି ହକି ଇଣ୍ଡିଆ ଲିଗ୍ 2024-25 ପ୍ରତିଯୋଗିତା। ସମ୍ବାଦ ଶେଷ ହେଲା।